ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଦେଶର 103 ଅମୃତ ଷ୍ଟେସନକେ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। କହିଲେ 1300 ଷ୍ଟେସନକେ କରାଯିବା ଅମୃତ ଷ୍ଟେସନ। ଯାଜପୁରର କଳିଙ୍ଗନଗରଠାରେ 1,15,000 କୋଟି ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ଜୁନ୍ 1 ତାରିଖ କେନ୍ସି ସମିଆଥି ଛଡ଼ାଯାଇପାରେ ହୀରାକୁଦ ଜଳଭଣ୍ଡାରର ବୟଡ଼ ପାନ୍, ସୂଚନା ଦେଲେ ଡ୍ୟାମ୍ କର୍ତ୍ତୃପକ୍ଷ। ଆଉ ରାଜ୍ୟର 26 ଜିଲ୍ଲାନ କାଲବୈଶାଖୀ ବର୍ଷା ନେଇକରି ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଏଥର ପୂରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଭାସୀ ଜରିଏ ଦେଶର 18 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର 87 ଜାଗାନ 103 ପୁନର୍ବିକଶିତ ଅମୃତ ଭାରତ ରେଳ ଷ୍ଟେସନର ଉଦ୍ଘାଟନ କରିଛନ୍। ରାଜସ୍ଥାନର ବିକାନେରର ଦେଶନୋକଠାନୁ ଅମୃତ ଷ୍ଟେସନମାନଙ୍କର ଉଦ୍ଘାଟନ କରିକରି ପ୍ରଧାନମନ୍ତ୍ରୀ କହିଛନ୍, ଗଲା 11 ବର୍ଷ ଭିତରେ ରେଳବାଇର ବିକାଶ ଲାଗି ବହୁଟେ ପଦକ୍ଷେପ ନିଆଯାଇଛି। ଅମୃତ ଭାରତ, ନମୋ ଭାରତ ଆର୍ ବନ୍ଦେ ଭାରତ ବାଗି ଟ୍ରେନ୍ମାନେ ଦେଶର ପ୍ରଗତିର ପ୍ରମାଣ ସାଜିଛନ୍। ବୁଲେଟ୍ ଟ୍ରେନ୍ ପ୍ରକଳ୍ପ କାମ ଭିଲ୍ ଜୋରସୋରଥି ଚାଲିଛି। ଦେଶର 1300 ଷ୍ଟେସନକେ ଅମୃତ ଭାରତ ଯୋଜନାଥି ରୂପାନ୍ତରିତ କରବାର୍ ଲାଗି ସରକାର ପଦକ୍ଷେପ ନେଉଛନ୍ ବୋଲି प्रधानमंत्री कही छन।
उत्तर में जाएंगे तो चिनाब ब्रिज जैसा निर्माण देखकर लोग हैरान है। पूर्व की तरफ जाएंगे तो अरुणाचल की सेला टनल आपका स्वागत करते हैं। पश्चिम भारत में आएंगे तो मुंबई में समंदर पर बना अटल सेतु नजर आएगा।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଅପରେସନ୍ ସିନ୍ଦୁର ଜରିଏ ଭାରତ ଆତଙ୍କବାଦୀ ଶିବିରମାନଙ୍କୁ ନଷ୍ଟ କରିକରି ପାକିସ୍ତାନକେ ଉଚିତ ଜବାବ ଦେଇଛେ ବୋଲି କହିଛନ୍। କାର୍ଯ୍ୟକ୍ରମଥି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍, ଗଲା 11 ବର୍ଷ ଭିତରେ ଦେଶେ 34,000 ନୂଆ ରେଳ ଲାଇନ୍ ତିଆରି କରାଯାଇଛେ। 2027 ମସିହା ତକ 500 ରେଳ ଷ୍ଟେସନକେ ପୁନର୍ବିକଶିତ କରାଯିବା ବୋଲି ଶ୍ରୀ ବୈଷ୍ଣବ କହିଛନ୍। ଏହି 103 ଅମୃତ ଷ୍ଟେସନର ବିକାଶ ଲାଗି 1100 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଯାତ୍ରୀମାନଙ୍କୁ ସୁଖଦ ଯାତ୍ରାର ଅନୁଭୂତି ଦେବା ଲାଗି ଅମୃତ ଷ୍ଟେସନମାନଙ୍କେ ଖାସ୍ ସୁବିଧା କରାଯାଇଛି। ଶିଳ୍ପ କ୍ଷେତ୍ର ଦେଶ ଆଉ ରାଜ୍ୟର ଆର୍ଥିକ ସ୍ଥିତିକେ ବରକସ କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଯାଜପୁର ଜିଲ୍ଲାର କଳିଙ୍ଗନଗରଠାରେ 1,15,000 କୋଟି ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଆଜିର୍ ଏହି ପ୍ରକଳ୍ପମାନେ କାର୍ଯ୍ୟକାରୀ ହେଲେ 36,000 ଅୟତ୍କା ନିଯୁକ୍ତି ସୁଯୋଗ ତିଆରି ହୋଇପାରବା। ଶିଳ୍ପ କ୍ଷେତ୍ର ରୋଜଗାର ଦେବାର ସହିତ ଗାଁ ଆଉ ସହର ଭିତରେ ଥିବା ଫରକକେ ଦୂର କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ଯୋଉ କଳିଙ୍ଗ ନଗର ଅଞ୍ଚଳ ଦିନେ ଗ୍ରାମାଞ୍ଚଳ ଥିଲା, ଆଜି ସହରାଞ୍ଚଳରେ ପରିଣତ ହୋଇ ଆଜି ଗ୍ରାମାଞ୍ଚଳ ସହରାଞ୍ଚଳ ଭିତରର ପାର୍ଥକ୍ୟକୁ ଆଜି ଦୂର କରିବାରେ ବହୁତ ବଡ଼ ଭୂମିକା ନେଇଛି। ଇଏ ପ୍ରକଳ୍ପ ମାଧ୍ୟମରେ ଲକ୍ଷାଧିକ ଓଡ଼ିଆ ଯୁବକ ଯୁବତୀ ଆଜି ଚାକିରି ପାଇବେ। ଏହା ସମୃଦ୍ଧ ଓଡ଼ିଶାର ଇଏ ଯୋଡ଼ି ହୋଇଛି ଆଉ ଗୋଟିଏ ପୃଷ୍ଠା। 3 ଶକ୍ତିକୁ ଆମେ ଆଧାର କରିକରି ଆମେ ଆଜି ଆଗେଇ ଚାଲିଛନ୍ତି। ଅସ୍ମିତା, ଉଚ୍ଚାଶା ଏବଂ ଅବିଶ୍ରାନ୍ତ ଉଦ୍ୟମ।
ଏ ଅବସରରେ ମୁଖ୍ୟମନ୍ତ୍ରୀ ରାଇଜେ ଅୟତ୍କା ପୁଞ୍ଜିନିବେଶ ସଙ୍ଗେ ଶିଳ୍ପ ଭିତ୍ତିଭୂମିର ବିକାଶକେ ନେଇକରି ଶିଳ୍ପପତିମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। କାର୍ଯ୍ୟକ୍ରମଟି ଶିଳ୍ପମନ୍ତ୍ରୀ ସମ୍ପତ ଚରଣ ସ୍ୱାଇଁ, ସମବାୟ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ସାଂସଦ ରବିନାରାୟଣ ବେହେରା ଉପସ୍ଥିତ ଥିଲେ। ରାଜ୍ୟ ସରକାର ଆଇବା ଦିନେ ଅନୁସୂଚିତ ଜନଜାତି ଆଉ ଜାତି ବର୍ଗ ଲୋକଙ୍କର ଜମି ଖିନ୍ବେ। ଏଥିଲାଗି ସରକାର ଗୋଟିଏ କର୍ପସ୍ ପାଣ୍ଠି ଗଠନ କରବାର୍କେ ଚିନ୍ତା କରୁଛନ୍ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ସେ କହିଛନ୍, ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାଥି ଗୋଟିଏ କମିଟି ଗଠନ କରାଯାଇଛି। ଏଥି ତହସିଲଭୁକ୍ତ ଜାତି ଆଉ ଉପଜାତି ବିଭାଗର ପ୍ରମୁଖ ସଚିବ, ନିର୍ଦ୍ଦେଶକ, ବିଶେଷଜ୍ଞ ଆଉ ବରିଷ୍ଠ ଅଧିକାରୀମାନେ ସଦସ୍ୟ ରହିବେ। କର୍ପସ୍ ପାଣ୍ଠି ଗଠନ କରବାର୍କେ ଏହି କମିଟି ଭିନ୍ ଭିନ୍ ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଂଗଠନ, ବିଭାଗୀୟ ଗୃହ କମିଟି, ବିଧାୟକ ଆଉ ଅଂଶୀଦାରମାନଙ୍କର ସାଙ୍ଗେ ଆଲୋଚନା କରିକି ରିପୋର୍ଟ ଦେବେ। ରିପୋର୍ଟ ଆଧାରିତ ସରକାର କର୍ପସ୍ ପାଣ୍ଠି ବାବଦ ନିଷ୍ପତ୍ତି ନେବେ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ଓଏସ୍ଏସ୍ସିର ବରିଷ୍ଠ ସଦସ୍ୟ ଆଉ ଆଘର ପ୍ରଶାସନିକ ଅଧିକାରୀ ସୁଧାକର ବୁର୍ଗୀଙ୍କୁ ଓଏସ୍ଏସ୍ସିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଓଏସ୍ଏସ୍ସି ଅଧ୍ୟକ୍ଷ ଅଭୟଙ୍କର ଇସ୍ତଫା ଉତ୍ରୁ ଶ୍ରୀ ବୁର୍ଗୀଙ୍କୁ ଦାୟିତ୍ୱ ମିଳିଛି। ଆଇବା ଆଦେଶ ତକ୍ ଶ୍ରୀ ବୁର୍ଗୀଙ୍କୁ ଓଏସ୍ଏସ୍ସି ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି ବୋଲି ସାଧାରଣ ପ୍ରଶାସନ ବିଭାଗ ତରଫରୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 25 ତାରିଖ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 122 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-11-7800 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ କଲ୍ କରିକି ଏସ୍ଏମ୍ଏସ୍ ଜରିଏ ନିଜର ମତାମତ ଆଇବା କାଲି ତକ ଦେଇପାରିବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ହୀରାକୁଦ ଜଳଭଣ୍ଡାରନୁ ଆଇବା 1 ତାରିଖନୁ କେନ୍ସିଭିଲ୍ ସମିଆଥି ବର୍ଡ ପ୍ୟାନ୍ ଛଡ଼ାଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ଆଜି ସତର୍କ ସୂଚନା ଜାରି କରିଛନ୍। କର୍ତ୍ତୃପକ୍ଷଙ୍କର ସୂଚନା ଅନୁସାରେ ମହାନଦୀ ତଲ୍ ଇଲାକାର 15 ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଇ ବାବଦେ ସୂଚନା ଦିଆଯାଇଛି। ଜୁନ୍ 1 ତାରିଖନୁ ଅକ୍ଟୋବର 31 ତାରିଖ ଭିତରେ କେନ୍ସିଭି ସମିଆଥି ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲାଯିବା। ଲୋକଙ୍କର ସୂଚନା ଲାଗି କର୍ତ୍ତୃପକ୍ଷ କଣ୍ଟ୍ରୋଲ୍ ରୁମ୍ ନମ୍ଘର ଜାରି କରିଛନ୍। ଇ ସମିଆଥି ନଦୀକେ ନାଇଯିବାର ଲାଗି ଲୋକଙ୍କୁ କୁହାଯାଇଛି। ନିଜ ନିଜର ଇଲାକାନ ଲୋକଙ୍କୁ ସତର୍କ କରବାରକେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଇଜେ ଛନେ ନୂଆ କରୋନା ରୋଗୀ ଠାବ୍ ହୋଇଥିବା ଜଣାପଡ଼ିଛି। କୋଭିଡ୍ର ଇ ନୂଆ ଭୂତାଣୁ ଠାବ୍ ହେବାର ଆଉ ରାଇଜେ କରୋନା ସ୍ଥିତିକେ ନେଇକରି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କୁ ରିପୋର୍ଟ ଦେଇଛନ୍। କରୋନା ସଂକ୍ରମଣକେ ନେଇକରି ଲୋକେ ନାଇଁ ଡରବାରକେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍। ସେ କହିଛନ୍ ଇ ନୂଆ ଭୂତାଣୁ ଚାପବାର କମ୍ ଆଶଙ୍କା ରହିଛି। ରାଜ୍ୟର ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି ଆଉ ତାଙ୍କୁ ସଙ୍ଗରୋଧି ରଖାଯାଇଛି। କରୋନାକେ ନେଇକରି ଏପ୍ତ କେନ୍ଦ୍ର ସରକାରଙ୍କ ତରଫୁ କେନ୍ସି ମାର୍ଗଦର୍ଶିକା ନାଇଁ ଆସି ତଥାପି ସ୍ଥିତି ଉପରେ ନଜର ରଖାଯାଇଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍। ସ୍ୱାସ୍ଥ୍ୟ ସଚିବ ଅଶ୍ୱସ୍ତି ଏସ୍ ବିଲ୍ କରୋନାକେ ନେଇକରି ନାଇଁ ଡରବାରକେ ଲୋକଙ୍କୁ ପରାମର୍ଶ ଦେଇଛନ୍। କେନ୍ସିଭିଲ୍ ସ୍ଥିତି ଲାଗି ରାଜ୍ୟ ସରକାର ତୟାର ଅଛନ୍। 2020-22 ଉତ୍ରୁ ରାଜ୍ୟର କେତେଟା ଜାଗାନ କାଁ ଭାଁ କରୋନା ଲକ୍ଷଣ ଥିବା ରୋଗୀ ଦେଖାଯାଉଛନ୍, ତାର ଉପରେ କଡ଼ା ନଜର ରଖାଯାଇଛି। ଟିକାକରଣ ଆଉ ନିରନ୍ତର ଚେରେଷ୍ଟା ଲାଗି ରାଜ୍ୟ କୋଭିଡ୍ ଆୟତ୍ତେ ରହିଛି ବୋଲି ଶ୍ରୀମତୀ ଅଶ୍ୱତି କହିଛନ୍। ପ୍ରାକୃତିକ ବିପର୍ଯ୍ୟୟ, ବଢ଼ତି ଶିଳ୍ପ, ସହରୀକରଣ, ଖଣି ଖନନ, ନିଆଁ ଲାଗୁଥିବାନୁ ଜଙ୍ଗଲର ବିନାଶ ଆଉ ଜଳବାୟୁ ପରିବର୍ତ୍ତନ କୁପରିମାଣ ବାବଦେ ଲୋକଙ୍କୁ ସଚେତନ କରିବାର ଲାଗି ଆଜି ଜୈବ ବିବିଧତା ଦିବସ ପାଳନ କରାଯାଉଛି। ମିଳିତ ଜାତିସଂଘ ତରଫୁ 2006 ମସିହାରୁ ଆଜିର ଦିନକେ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଭାବେ ପାଳନ କରାଯାଉଛି। ଏ ବଛର ଜୈବ ବିବିଧତା ଦିବସର ବାର୍ତ୍ତା ରହିଛି ନିରନ୍ତର ବିକାଶ ଲକ୍ଷ୍ୟ ଲାଗି ପ୍ରକୃତିର ସଙ୍ଗେ ତାଲମେଲ ରଖବାର। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମୃଦ୍ଧ ଐତିହ୍ୟ ଆଉ ପ୍ରାକୃତିକ ସମ୍ପଦର ସୁରକ୍ଷା କରିବାରକେ ଲୋକଙ୍କୁ ଆହ୍ୱାନ ଦେଇଛନ୍। ସାମାଜିକ ଗଣମାଧ୍ୟମ ପୋଷ୍ଟି ମୁଖ୍ୟମନ୍ତ୍ରୀ ଭିତରକନିକା ହେନ୍ତାଳ ବଣନୁ ନେଇକରି ଚିଲିକାର ପାୟନ୍ ତକ୍ ରାଜ୍ୟର ଜୈବ ବିବିଧତାକେ ସୁରକ୍ଷା ଦେବା ଲାଗି ସଂକଳ୍ପ ନେବାରକେ ପରାମର୍ଶ ଦେଇଛନ୍। ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଆଜି ବଲାଙ୍ଗୀର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ଜିଲ୍ଲାସ୍ତରୀୟ ସମିତି ବୈଠକଟି ଯୋଗ ଦେଇକରି ଉନ୍ନୟନ କାମମାନଙ୍କର ସମୀକ୍ଷା କରିଛନ୍। ଗାଁ ଇଲାକାନ ପିଇବାର ପାଣି ବ୍ୟବସ୍ଥା, ରାସ୍ତାଘାଟ ସ୍ୱାସ୍ଥ୍ୟ ଆଉ ଜଳସେଚନ ବ୍ୟବସ୍ଥା ଉପରେ ସମୀକ୍ଷା କରିବାର ସହିତ ଧିମେଇ ଯାଇଥିବା ପ୍ରକଳ୍ପମାନଙ୍କର ତୁର୍ତ୍ତି କାମ ସାରବାରକେ ନିର୍ଦ୍ଦେଶ ଦେଇଛନ୍। ବୈଠକଟି ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିକରି ନିଜ ନିଜର ବିଭାଗର କାମମାନଙ୍କର ଅଗ୍ରଗତି ବାବଦେ ମନ୍ତ୍ରୀଙ୍କୁ ଜଣାଇଥିଲେ। ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ନୂଆ ହିତାଧିକାରୀମାନଙ୍କୁ ରାସନ କାର୍ଡ ବାଣ୍ଟିଛନ୍। ଏହି ଅବସରରେ ଜିଲ୍ଲାର 68 ଜଣଙ୍କୁ ମନ୍ତ୍ରୀ ରାସନ କାର୍ଡ ବାଣ୍ଟବାର ସହିତ ଆଇବା ଦିନେ ସବୁ ଯୋଗ୍ୟ ହିତାଧିକାରୀମାନଙ୍କୁ କାର୍ଡ ବଣ୍ଟାଯିବା ବୋଲି କହିଛନ୍। ଏହାଦେ 6 ଲକ୍ଷ ରାସନ କାର୍ଡ ବଣ୍ଟାଯାଉଛି ଆଉ ଆଗକେ 20 ଲକ୍ଷରୁ ଅଧିକା ରାସନ କାର୍ଡ ବଣ୍ଟାଯିବା ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ଦେବଗଡ଼ ଜିଲ୍ଲା ବ୍ରାହ୍ମଣୀ ନଦୀ ରେଙ୍ଗାଲି ଜଳଭଣ୍ଡାରନ ଡଙ୍ଗା ବୁଡ଼ିକରି ମା ସହିତ 2 ଛୁଆଙ୍କର ଜୀବନ ଯାଇଛି। ମୃତକମାନେ ଜିଲ୍ଲାର ପୋଡ଼ାଡିହି ଗାଁର ବୋଲି ଜଣାପଡ଼ିଛି। ଡଙ୍ଗାବୁଡ଼ି ଖବର ପାଇକରି ପ୍ରଶାସନ ଆଉ ଅଗ୍ନିଶମ କର୍ମଚାରୀମାନେ ଘଟଣା ଜାଗାକେ ପହଞ୍ଚିକରି ମଲାଦିହି ଉଦ୍ଧାର କରିଛନ୍। ଜିଲ୍ଲା ରେଡ୍କ୍ରସ ସୋସାଇଟି ତରଫୁ ମୃତକଙ୍କ ପରିବାରକେ ସାହାଯ୍ୟ ଦିଆଯିବାର ସହିତ ଏସ୍ଡିଆର୍ଏଫ୍ ତରଫୁ 4 ଲକ୍ଷ ଟଙ୍କା ଲେଖା ଅନୁକମ୍ପା ଦିଆଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 2-3 ଦିନ ଭିତରେ କେରଳ ପହଞ୍ଚପାରେ। ଇତାର ପ୍ରଭାବଥି ମହାରାଷ୍ଟ୍ର, କୋଙ୍କଣ, ଗୋଆ ଆଉ ଗୁଜରାତନ ଜବର ବର୍ଷା ହୋଇପାରେ। ଉତ୍ତର ପୂର୍ବାଞ୍ଚଳ ଇଲାକାନ ଆଇବା ରବିବାର ଦିନ ଜବର ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫୁ ଅନୁମାନ କରାଯାଇଛି। ସିଆଡ଼େ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ଉତ୍ତର ଆଉ ଦକ୍ଷିଣ ଓଡ଼ିଶାର କେତେଟା ଜାଗାନ ଘଡ଼ଘଡ଼ି ସହିତ ହାଲକା ବର୍ଷା ହୋଇପାରେ। ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼ ସହିତ 26ଟା ଜିଲ୍ଲାନ ଧୁକାଗଡ଼ି ଆର୍ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। শেষে মুখিয়া খবর ফের গে দেশর 103টা অমৃত স্টেশনকে উদ্ঘাটন কলে প্রধানমন্ত্রী কহলে 1300 স্টেশনকে করা যা অমৃত স্টেশন যাজপুরর কলিঙ্গনগরঠানে 115,000 কোটি টাকার ভিন ভিন প্রকল্পর উদ্ঘাটন আর শিলান্যাস কলে মুখ্যমন্ত্রী জুন 1 তারিখ নু কেন্সি সময়াথি ছড়া যাই পারে হীরাকুদ জলভণ্ডারর বয়ড পাইন সূচনা দেলে ড্যাম কর্তৃপক্ষ আর রাজ্যর 26টা জেলার কালবৈশাখী বর্ষা নেই সতর্ক সূচনা জারি কলা পানিপাক কেন্দ্র। আজির আঞ্চলিক খবর ইন শেষ হল। জুহার।